आकाशवाणी। ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା। ଲୋକସଭାର ଅନୁମୋଦନ ଲାଭ କଲା ଅର୍ଥବିଲ୍ 2025। ଜମ୍ମୁ କାଶ୍ମୀରରେ ବିଚ୍ଛିନ୍ନତାବାଦ କାର୍ଯ୍ୟକଳାପକୁ କେନ୍ଦ୍ର ସରକାରଙ୍କ ଅଖଣ୍ଡ ନୀତି ସମ୍ପୂର୍ଣ୍ଣ ରୂପେ ପ୍ରତିହତ କରିଛି, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ବିପର୍ଯ୍ୟୟ ପରିଚାଳନା ସଂଶୋଧନ ବିଲ୍ 2026 ରାଜ୍ୟସଭାରେ ଗୃହୀତ। ଓଡ଼ିଶା ବିଧାନସଭାରେ ବିଶୃଙ୍ଖଳିତ ଆଚରଣ ପାଇଁ 12 ଜଣ କଂଗ୍ରେସ ବିଧାୟକ 7 କାର୍ଯ୍ୟ ଦିବସ ପାଇଁ ନିଲମ୍ବିତ। ଏବଂ ଆଇପିଏଲ୍ର ଆଜିର ମ୍ୟାଚ୍ରେ ଟସ୍ ଜିତି ପଞ୍ଜାବ କିଙ୍ଗ୍ସକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ଗୁଜରାଟ ଟାଇଟନ୍ସ। ଲୋକସଭାରେ ଆଜି ଅର୍ଥ ବିଲ୍ 2025 ପାରିତ ହୋଇଛି। ଏହି ବିଲ୍ 2025-26 ଆର୍ଥିକ ବର୍ଷ ପାଇଁ ସରକାରଙ୍କ ଆର୍ଥିକ ପ୍ରସ୍ତାବଗୁଡ଼ିକୁ କାର୍ଯ୍ୟକାରୀ କରିବାକୁ ସହମତି ଦେବ। ବିଲ୍ ଉପରେ ହୋଇଥିବା ଆଲୋଚନାରେ ଭାଗ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ଏହି ବିଲ୍ ଟିକସଦାତାଙ୍କୁ ସମ୍ମାନ ଦେବା ସହଜ ବ୍ୟବସାୟ କରିବାକୁ ଟିକସ ରିହାତି ପ୍ରଦାନ କରିଛି। ନୂଆ ଟିକସ ବ୍ୟବସ୍ଥା ଅନୁଯାୟୀ ବାର୍ଷିକ 12 ଲକ୍ଷ ଟଙ୍କା ଆୟକାରୀମାନଙ୍କ ପାଇଁ କୌଣସି ଆୟକର ଲାଗୁ ହେବ ନାହିଁ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଆସନ୍ତା ମୌସୁମୀ ଅଧିବେଶନରେ ଆୟକର ବିଲ୍ ଉପରେ ଆଲୋଚନା ହୋଇପାରେ ବୋଲି ଶ୍ରୀମତୀ ସୀତାରମଣ କହିଛନ୍ତି। 2047 ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ ଏହି ବିଲ୍ ବିଶେଷ ସହାୟକ ହେବ ବୋଲି ସେ କହିଛନ୍ତି। ସୀମା ଶୁଳ୍କ ସଂକ୍ରାନ୍ତ ବିଲ୍ ଉପରେ ଆଲୋକପାତ କରି ସେ କହିଛନ୍ତି, ଶୁଳ୍କ ଢାଞ୍ଚାରେ ପରିବର୍ତ୍ତନ ଦ୍ୱାରା ଉତ୍ପାଦନ ୟୁନିଟ୍ଗୁଡ଼ିକୁ ସମର୍ଥନ ମିଳିବା ସହ ରପ୍ତାନୀ କ୍ଷେତ୍ର ପ୍ରୋତ୍ସାହିତ ହେବ। ଏହାଦ୍ୱାରା ଦେଶର ବାଣିଜ୍ୟ ଅଧିକ ସୁଗମ ହୋଇପାରିବ। ଆସନ୍ତା ଆର୍ଥିକ ବର୍ଷ ବଜେଟ୍ରେ କଞ୍ଚାମାଲ ଉପରେ ଶୁଳ୍କ ହ୍ରାସ କରି ଘରୋଇ ଉତ୍ପାଦନକୁ ପ୍ରୋତ୍ସାହନ ପ୍ରଦାନ କରିବା ସହିତ ରପ୍ତାନୀ କ୍ଷେତ୍ରକୁ ତ୍ୱରାନ୍ୱିତ କରିବାରେ ଲକ୍ଷ୍ୟ ରଖାଯାଇଛି। ଅର୍ଥ ବିଲ୍ରେ ଶିଳ୍ପ ସାମଗ୍ରୀ ପାଇଁ 7 କ୍ଷେତ୍ରରେ ସୀମା ଶୁଳ୍କ ପ୍ରତ୍ୟାହାର କରିବାକୁ ପ୍ରସ୍ତାବ ଦିଆଯାଇଛି। ବ୍ୟାଟେରୀ ଚାଳିତ ଯାନବାହନ ଉତ୍ପାଦନକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ 35 ଉତ୍ପାଦ ଉପରେ ଶୁଳ୍କ ଛାଡ଼ କରାଯାଇଛି ବୋଲି ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି। ଷ୍ଟାର୍ଟଅପ୍ କ୍ଷେତ୍ରକୁ ମଧ୍ୟ ଅଧିକ ପ୍ରୋତ୍ସାହନ ପ୍ରଦାନ କରିବା ପାଇଁ ବିଲ୍ରେ ରହିଥିବା ବ୍ୟବସ୍ଥା ଉପରେ ଅର୍ଥମନ୍ତ୍ରୀ ଆଲୋକପାତ କରିଥିଲେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, ବିଚ୍ଛିନ୍ନତାବାଦ କାର୍ଯ୍ୟକଳାପ କାଶ୍ମୀରର ଅତୀତ ହୋଇ ରହିଯାଇଛି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ଶାହା କହିଛନ୍ତି, କେନ୍ଦ୍ର ସରକାରଙ୍କ ଅଖଣ୍ଡ ନୀତି ଜମ୍ମୁ କାଶ୍ମୀରରେ ବିଚ୍ଛିନ୍ନତାବାଦ କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ରୂପେ ଦୂର କରିପାରିଛି। ହୁରିୟତ୍ ସହ ଜଡ଼ିତ 2 ସଂଗଠନ ବିଚ୍ଛିନ୍ନତାବାଦ ସହ ସମସ୍ତ ସମ୍ପର୍କ ଛିନ୍ନ କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି। ଜାତୀୟ ଏକତାକୁ ସୁଦୃଢ଼ କରିବା ଦିଗରେ ସେମାନଙ୍କର ଏହି ପଦକ୍ଷେପକୁ ସ୍ୱାଗତ କରି ଅନ୍ୟ ସମାନ ଗୋଷ୍ଠୀମାନଙ୍କୁ ବିଚ୍ଛିନ୍ନତାବାଦକୁ ପରିତ୍ୟାଗ କରିବାକୁ ସେ ଅନୁରୋଧ କରିଛନ୍ତି। ଏକ ବିକଶିତ ଶାନ୍ତିପୂର୍ଣ୍ଣ ଏବଂ ଅଖଣ୍ଡ ଭାରତକୁ ପ୍ରୋତ୍ସାହିତ କରିବା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ବୋଲି ଶ୍ରୀ ଶାହା ଉଲ୍ଲେଖ କରିଛନ୍ତି। ଦେଶରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଥିବା 60%ରୁ ଅଧିକ ଲୋକ 18-45 ବର୍ଷ ବୟସର ବୋଲି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି। ନୂଆଦିଲ୍ଲୀରେ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଭାରତର ସହଭାଗିତାରେ ସଡ଼କ ସୁରକ୍ଷା ଶୀର୍ଷକ ଆଲୋଚନାରେ ଅଂଶଗ୍ରହଣ କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି, ସଡ଼କ ଦୁର୍ଘଟଣା ଯୋଗୁଁ ଦେଶ GDPର 3% କ୍ଷତି ସହୁଛି। ସଡ଼କ ଦୁର୍ଘଟଣାକୁ ହ୍ରାସ କରିବା ପାଇଁ ଏହାର କୌଣସି ସମାଧାନ ବାହାର କରିବା ପୂର୍ବରୁ ପ୍ରଥମେ ଦୁର୍ଘଟଣା ପଛର ଉପଯୁକ୍ତ କାରଣ ଆକଳନ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ସରକାରଙ୍କ ଗୁଡ୍ ସାମରିଟାନ୍ସ ଯୋଜନା ଉପରେ ଆଲୋକପାତ କରି ଦୁର୍ଘଟଣାରେ ପୀଡ଼ିତଙ୍କୁ ସାହାଯ୍ୟ କରିଥିବା ଲୋକଙ୍କୁ 25,000 ଟଙ୍କା ପୁରସ୍କାରର ବ୍ୟବସ୍ଥା ରହିଥିବା ସେ ଦର୍ଶାଇଛନ୍ତି। ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଠ୍ୟକ୍ରମରେ ସଡ଼କ ସୁରକ୍ଷା ଶିକ୍ଷା ଅନ୍ତର୍ଭୁକ୍ତ କରିବାକୁ କେନ୍ଦ୍ରମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଆସନ୍ତା 2024 ସୁଦ୍ଧା ଭାରତକୁ ଏକ ଆତ୍ମନିର୍ଭରଶୀଳ ରାଷ୍ଟ୍ରରେ ପରିଣତ କରିବାରେ ସଂଖ୍ୟାଲଘୁଙ୍କ ଅବଦାନ ରହିବ ବୋଲି ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି। ନୂଆଦିଲ୍ଲୀରେ ରାଜ୍ୟ ସଂଖ୍ୟାଲଘୁ ସମ୍ମିଳନୀରେ ସମ୍ବୋଧିତ କରି କେନ୍ଦ୍ରମନ୍ତ୍ରୀ ସଂଖ୍ୟାଲଘୁଙ୍କ ଶିକ୍ଷା ଓ ଦକ୍ଷତା ବିକାଶରେ ପ୍ରାଥମିକତା ଦେବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସରକାର ସଂଖ୍ୟାଲଘୁଙ୍କ 6 ସମ୍ପ୍ରଦାୟ ମୁସଲମାନ, ଖ୍ରୀଷ୍ଟିଆନ, ଶିଖ, ବୌଦ୍ଧ, ଜୈନ ଏବଂ ଜୋରାଷ୍ଟ୍ରିଆନମାନଙ୍କ କଲ୍ୟାଣ ପାଇଁ ଅନେକ ଯୋଜନା କରିଛନ୍ତି ବୋଲି ସେ କହିଛନ୍ତି। ଏହି ସମ୍ମିଳନୀରେ ଶିକ୍ଷା ଅନ୍ତର୍ଭୁକ୍ତିକରଣ ଏବଂ ସଂଖ୍ୟାଲଘୁଙ୍କ ସଶକ୍ତିକରଣ ଉପରେ ଗୁରୁତ୍ୱ ପ୍ରଦାନ କରିବା ପାଇଁ ବିଭିନ୍ନ ଆଲୋଚନା ହୋଇଛି। ଏଥିରେ ବିଭିନ୍ନ ରାଜ୍ୟର ନୀତି ନିର୍ଦ୍ଧାରକ, ବିଶେଷଜ୍ଞ ଏବଂ ଅଂଶୀଦାରମାନେ ଯୋଗ ଦେଇ ସଂଖ୍ୟାଲଘୁ ଗୋଷ୍ଠୀକୁ ସମାନ ସୁଯୋଗ ଏବଂ ମଙ୍ଗଳକାରୀ ଯୋଜନା ସୁନିଶ୍ଚିତ କରିବା ପାଇଁ ବିଭିନ୍ନ ରଣନୀତି ଉପରେ ଆଲୋଚନା କରିଛନ୍ତି। ଆକାଶବାଣୀରୁ। ବିପର୍ଯ୍ୟୟ ପରିଚାଳନା ସଂଶୋଧନ ବିଲ୍ 2024 ରାଜ୍ୟସଭାରେ ଆଜି ଗୃହୀତ ହେବା ସହ ସଂସଦର ଅନୁମୋଦନ ଲାଭ କରିଛି। ଗତ ଡିସେମ୍ବର ମାସରେ ଲୋକସଭାରେ ଏହି ବିଲ୍ ପାରିତ ହୋଇଥିଲା। ବିପର୍ଯ୍ୟୟ ପରିଚାଳନା ଆଇନ 2005 ଆବଶ୍ୟକ ସଂଶୋଧନ କରାଯିବା ସହ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଏବଂ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ କାର୍ଯ୍ୟଶୈଳୀକୁ ଏହି ସଂଶୋଧିତ ବିଲ୍ ଅଧିକ ସୁଦୃଢ଼ କରିବ। ଜାତୀୟ ଏବଂ ରାଜ୍ୟ ସ୍ତରରେ ବିପର୍ଯ୍ୟୟ ଯୋଜନା ପ୍ରସ୍ତୁତ କରିବା ପାଇଁ ଏନ୍ଡିଏମ୍ଏ ଏବଂ ଏସ୍ଡିଏମ୍ଏକୁ ଏହି ବିଲ୍ କ୍ଷମତା ପ୍ରଦାନ କରିଛି। ରାଜ୍ୟ ସରକାରଙ୍କୁ ପୌର ନିଗମ ସହିତ ରାଜଧାନୀ ଏବଂ ସହରଗୁଡ଼ିକ ପାଇଁ ଏକ ପୃଥକ ସହରାଞ୍ଚଳ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଗଠନ କରିବା ନେଇ ଏହି ବିଲ୍ କ୍ଷମତା ପ୍ରଦାନ କରିଛି। ଜାତୀୟ ଏବଂ ରାଜ୍ୟସ୍ତରରେ ବିପର୍ଯ୍ୟୟ ଡାଟାବେସ୍ ପ୍ରସ୍ତୁତ କରିବାରେ ମଧ୍ୟ ଏହି ବିଲ୍ ସହାୟକ ହେବ ବୋଲି ଜଣାପଡ଼ିଛି। ବିଲ୍ ଆଲୋଚନାର ଉତ୍ତର ଦେଇ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ବିପର୍ଯ୍ୟୟର ପରିସର ଏବେ ବଦଳି ଯାଇଛି ଏବଂ ସେହି ଅନୁଯାୟୀ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଇଛନ୍ତି। ଏହି ବିଲ୍ ଜରିଆରେ ବିପର୍ଯ୍ୟୟ ପରିଚାଳନା କେବଳ ସରକାରଙ୍କ ନେତୃତ୍ୱାଧୀନତାରୁ ମୁକ୍ତ ହୋଇ ଏକ ବହୁମୁଖୀ କ୍ଷେତ୍ର ଆଡ଼କୁ ସମ୍ପ୍ରସାରିତ ହେବାକୁ ଯାଉଛି ବୋଲି ଶ୍ରୀ ଶାହା କହିଛନ୍ତି। ଓଡ଼ିଶା ବିଧାନସଭାରେ ବିଶୃଙ୍ଖଳିତ ଆଚରଣ ପାଇଁ 12 କଂଗ୍ରେସ ବିଧାୟକଙ୍କୁ ବାଚସ୍ପତି ନିଲମ୍ବନ କରିଛନ୍ତି। ବିଧାନସଭାର ନୀତି ଓ ନିୟମକୁ ଉଲ୍ଲଂଘନ କରିବା ତଥା ବିଶୃଙ୍ଖଳା ଆଚରଣ କରିବା ପାଇଁ ସେମାନଙ୍କୁ 7 କାର୍ଯ୍ୟ ଦିବସ ପାଇଁ ବାଚସ୍ପତି ସୁରମା ପାଢ଼ୀ ନିଲମ୍ବନ କରିଛନ୍ତି। ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ ଏ ବିଧାୟକମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିବା ସ୍ୱରୂପ ଗୃହରେ ପ୍ରସ୍ତାବ ରଖିବା ପରେ ବାଚସ୍ପତି ଏମାନଙ୍କୁ ନିଲମ୍ବନ କରିଥିଲେ। ଗାଜା ଉପତ୍ୟକାରେ ଆଜି ଇସ୍ରାଏଲ ଆକ୍ରମଣ ଯୋଗୁଁ 23 ପାଲେଷ୍ଟାଇନ୍ ଅଧିବାସୀଙ୍କର ମୃତ୍ୟୁ ହୋଇଛି। ପାଲେଷ୍ଟାଇନ୍ର ସ୍ୱାସ୍ଥ୍ୟ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଇସ୍ରାଏଲ ସେନା ପକ୍ଷରୁ ଗତ ସପ୍ତାହକ ମଧ୍ୟରେ ଗାଜାରେ ହମାସ ବିରୁଦ୍ଧରେ ହୋଇଥିବା ଅଭିଯାନରେ 700 ପାଲେଷ୍ଟାଇନ୍ ଅଧିବାସୀଙ୍କ ମୃତ୍ୟୁ ହୋଇଛି। ଇସ୍ରାଏଲ ଆକ୍ରମଣରେ ପ୍ରଭାବିତ ହୋଇଥିବା ଅଞ୍ଚଳଗୁଡ଼ିକ ମଧ୍ୟରେ ଗାଜା ସିଟିର ଜାବଲିଆ, ବୈତ ଲାହିଆ, ବୈତ ହାନୁନ୍ ଏବଂ ସେଜାଇଆ ଅଞ୍ଚଳ ରହିଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କହିଛନ୍ତି ଗାଜାରେ ଏପର୍ଯ୍ୟନ୍ତ ପଣବନ୍ଦୀ ରହିଥିବା 69 ଇସ୍ରାଏଲ ନାଗରିକଙ୍କୁ ମୁକ୍ତ କରିବା ଲାଗି ଇସ୍ରାଏଲ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଉଛି। ଅନ୍ୟପକ୍ଷରେ January 19 ଦୁଇ ପକ୍ଷ ମଧ୍ୟରେ କାର୍ଯ୍ୟକାରୀ ହୋଇଥିବା ଅସ୍ତ୍ରବିରତି ଚୁକ୍ତିକୁ ଇସ୍ରାଏଲ ପ୍ରତ୍ୟାହାର କରିନେଇଛି ବୋଲି ହମାସ ଅଭିଯୋଗ କରିଛି। ତେବେ ସୂଚନାଯୋଗ୍ୟ, ଏହି ଚୁକ୍ତିର ସମୟସୀମା ଶେଷ ହେବା ପରେ ଇସ୍ରାଏଲ ପକ୍ଷରୁ ଆକ୍ରମଣକୁ ଜୋରଦାର କରାଯାଇଥିବା ଜଣାପଡ଼ିଛି। ମୁମ୍ବାଇରେ ଆସନ୍ତା ମେ ମାସ 1-4 ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ୱେବ୍ସ 2025 ସମ୍ମିଳନୀ ପାଇଁ ଅଭିନେତା ଅକ୍ଷୟ କୁମାର ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏକ ଭିଡ଼ିଓ ବାର୍ତ୍ତା ପୋଷ୍ଟ କରି ଶ୍ରୀ କୁମାର କହିଛନ୍ତି ଅଡିଓ ଏବଂ ଭିଜୁଆଲ୍ କ୍ଷେତ୍ରରେ ଏହି ସମ୍ମିଳନୀ ଏକ ମାଇଲଖୁଣ୍ଟ ହେବ। ସମଗ୍ର ବିଶ୍ୱରେ ଚଳଚ୍ଚିତ୍ର ନିର୍ମାତାଙ୍କ ପାଇଁ ଏହା ଏକ ଉପଯୁକ୍ତ ମଞ୍ଚ ହେବା ସହିତ ମନୋରଞ୍ଜନ ଭବିଷ୍ୟତକୁ ଅଧିକ ତ୍ୱରାନ୍ୱିତ କରିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। ଏଭଳି ସମ୍ମିଳନୀ ଭାରତକୁ ବିଶ୍ୱସ୍ତରୀୟ ମଞ୍ଚରେ ଉପସ୍ଥାପନ କରିବାକୁ ସହାୟତା ପ୍ରଦାନ କରିବ। ଦକ୍ଷତା ବିକାଶ, ଉଦ୍ୟୋଗ ଏବଂ ଆନ୍ତର୍ଜାତିକ ସହଯୋଗକୁ ଏହି ସମ୍ମିଳନୀ ପ୍ରୋତ୍ସାହନ ପ୍ରଦାନ କରିବ ବୋଲି ସେ କହିଛନ୍ତି। ଖେଳ ଖବର। ଆଇପିଏଲ୍ କ୍ରିକେଟରେ ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆଉ ଅଳ୍ପ ସମୟ ପରେ ଗୁଜରାଟ ଟାଇଟନ୍ସ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ମୁକାବିଲା ଆରମ୍ଭ ହେବ। ଟସ୍ ଜିତି ଗୁଜରାଟ ଟାଇଟନ୍ସ ପଞ୍ଜାବ କିଙ୍ଗ୍ସକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଛି। ବିଶାଖାପାଟନମ୍ର ୱାଇଏସ୍ ରାଜଶେଖର ରେଡ୍ଡି କ୍ରିକେଟ୍ ଷ୍ଟାଡିୟମଠାରେ ଖେଳାଯାଇଥିବା ଗତକାଲିର ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ 1 ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ପରାସ୍ତ କରିଥିଲା। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଲୋକସଭାର ଅନୁମୋଦନ ଲାଭ କଲା ଅର୍ଥବିଲ୍ 2025। ଜମ୍ମୁ କାଶ୍ମୀରରେ ବିଚ୍ଛିନ୍ନତାବାଦ କାର୍ଯ୍ୟକଳାପକୁ କେନ୍ଦ୍ର ସରକାରଙ୍କ ଅଖଣ୍ଡ ନୀତି ସମ୍ପୂର୍ଣ୍ଣ ରୂପେ ପ୍ରତିହତ କରିଛି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ବିପର୍ଯ୍ୟୟ ପରିଚାଳନା ସଂଶୋଧନ ବିଲ୍ 2024 ରାଜ୍ୟସଭାରେ ଗୃହୀତ। ଓଡ଼ିଶା ବିଧାନସଭାରେ ବିଶୃଙ୍ଖଳିତ ଆଚରଣ ପାଇଁ 12 କଂଗ୍ରେସ ବିଧାୟକ 7 କାର୍ଯ୍ୟ ଦିବସ ପାଇଁ ନିଲମ୍ବିତ। ଏବଂ ଆଇପିଏଲ୍ର ଆଜିର ମ୍ୟାଚ୍ରେ ଟସ୍ ଜିତି ପଞ୍ଜାବ କିଙ୍ଗ୍ସକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ଗୁଜରାଟ ଟାଇଟନ୍ସ। ସମ୍ବାଦ ଶେଷ ହେଲା।